वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवत सप्तम स्कंद पंचदश अध्याय संगोपरिग्रह एको विविक्त शरण भिक्षुभिक्षामितासन नारद मुनि एठारे कहिछन्ति जे जे मनोजय करबाकु इच्छा करन्ति से परिवार त्याग करिवे এবং এক একান্ত স্থানে বাস করিবে যে স্থানে এ দোষ যুক্ত সঙ্গ নথায় সররক্ষার্থ যেত দরকার খাদ্য বেয়ার নেসেসিটি জবলা অতিক্রম আবশ্যকতা জীবনর সেতিকি ভিক্ষাই সংগ্রহ করিবে হেলা শ্লোকর অর্থ যশ্চিত্ত বিজয়ী যত্ত শ্যান নিঃসঙ্গ পরিগ্রহ একো বিবিত্ত শরণ ভিক্ষু ভিক্ষু মিতাসন প্রামাণিক মহাজন সাধু মহাজন হিসাবে নারদ মুনি বড় মূল্যবান উপদেশ দৌছেন মনোজয় করা হলে কোন উপায় গ্রহণ করা সে কোচেন এটি মন হচ্ছে অসল জিনিস ইন্দ্র মান মধ্যে মন শ্রেষ্ঠ মনরে প্রথম সংকল্প জাত হয় তাপরে ইন্দ্রগুড়া কাম করতে ইন্দ্রেভ্য পরম মন ইন্দ্রিয়াণ মনশ্চাশ্মি এসব কথা ভগবদ গীতার ভগবান কৃষ্ণ কেছেন ইন্দ্র মানবদের মন শ্রেষ্ঠ আর সে মন যে ইন্দ্র মানব শ্রেষ্ঠ সে ভগবান প্রতিনিধিত্ব করছেন তেমন মন উপরে জোর দেওয়া হচ্ছে যাতে কথা কুয়া যায় সে মনকে কুয়াছে মন জয় করা উদ্দিষ্ট মনকু জয় করি ভৌতিক কামনার হটাই বহু চিন্তন করা ইন্দ্রিয়াণী প্রমাথি হরন্তি কুসুম মন তাহলে সর্বাণী সংযম্য যুক্ত আসীত মৎপর ষষ্ঠ অধ্যায় ভগবদ গীতার একথা ভগবান ইন্দ্রগুড়াক বড় ভগবান অবাধ্য কথা মানন্তি না বলব দৃঢ় তেমন তাঁকু প্রথম জয় করা যোগ সাধনা করা হলে প্রথম মন ইন্দ্রকে জয় করা এমন নিগ্রহ করা আদৌ সুযোগ তা নয় যোগ সাধনা তুমি করে পারিব না এ স্বতঃসিদ্ধ কথা ভগবত পদারবিন্দরে মনোনিবেশ করে পারিব না একনিষ্ঠ ভাবে একাগ্রচিত্ত হয়ে পারিব না যদি মন ও ইন্দ্রকে নিগ্রহ ন করছ সে প্রথম কথা দিয়া যাচ্ছে আদৌ সংযম্য হ্যাঁ প্রথমে মন নিগ্রহ ইন্দ্র সংযম দরকার তা নয় যোগ সাধনা হয়ে পারিব না এই কথাটা কুহাযাচ্ছে সেপাই কোণ দরকার কেমিতি ভাবে মন ইন্দ্র নিগ্রহ করা তার এক সরল উপায় এটি নারদমুনি বতাউছেন পারিবারিক জীবন ভৌতিক যাহা কহতি মেটেরিয়াল ফ্যামিলি লাইফ পারিবারিক জীবন ভৌতিক স্থিতিরে ইয়ে বাধাই ইয়ে মন ইন্দ্র নিগ্রহ দিগরে প্রধান বাধা পরিবার ভিতরে রহিলে নানা লোক নানা প্রকার কথাই অছে তাকে শ্রবণ শুণবা পড়ব নানা লোক নানা প্রকার যা কহতি গৃহস্থ লোক অছে তার ভার্যা অছে তার পিলাপিলি অছন্তি সন্তান অছন্তি ভাই বন্ধু কুটুম অছন্তি নানা নানা প্রকার মনোবৃত্তি অছে আর যা কহতি মেনি ডিমান্ডস বহুত কিছু সাংকর দাবি অছে সেসব দাবি পূরণ করিয়া তোমাকে তা নহলে বড় গোলমাল হয়ে যাব সেমানে নানা প্রকার গণ্ডগোল সৃষ্টি করিবে আর তুমি শান্তিরে রহিপারিব না সবলে অশান্তি সেইপাই এগুলোকে মুক্ত নহেলে তোমার মন স্থির করিব কেমিতি ভগবত পদারবিন্দরে তুমি চাহুছ ভগবত পদারবিন্দরে মন স্থির করিবা পাই কিন্তু করি পার না এসব প্রতিবন্ধক যেহেতু পরিবার ভিতরে রয়েছ প্রতিদিন সকাল উঠলা কেণি নানা কথা আসি যা পৌঁছে যাচ্ছে ଯାହାତେ ଚାହୁଁନା ସେ ପ୍ରକାର ପରିବେଶ, ସେ ପ୍ରକାର ସମସ୍ୟା, ସେ ପ୍ରକାର ପରିସ୍ଥିତି ବୁଝିଯାଉଛି, ବ୍ୟତିବ୍ୟସ୍ତ ହେଇଯାଉଛି। ସେଥିପାଇଁ ବହୁ ସମୟରେ ଦେଖାଯାଏ ଏପରି ବ୍ୟତିବ୍ୟସ୍ତ ହେଇ ପାରିବାରିକ ବାଧା ସମସ୍ୟା ସମାଧାନ ନ କରି ଅନେକ ପରିବାର ତ୍ୟାଗ କରୁଛନ୍ତି, ବାଧା ଯୋଗୁଁ ତ୍ୟାଗ କରୁଛନ୍ତି। କିନ୍ତୁ ମନଟାକୁ ଯଦି ତୁମେ ସଂଯମ ନ କରିଥିବ, ଇନ୍ଦ୍ରମାନଙ୍କ ମନକୁ ନିଗ୍ରହ ନ କରିଥିବ, ଅର୍ଥାତ୍ ବିଷ ଚିନ୍ତା ବିଷ ଭୋଗ କାମନାରୁ ହଟେଇ ନଥିବ, ଖାଲି ହଟେଇ ଦେଲେ ଚଳିବ ନା, ମନ ହିତ ନିଯୁକ୍ତି ଦରକାର। ମନ କୃଷ୍ଣ ପଦାରବିନ୍ଦରେ ନିଯୁକ୍ତ ହେବ, କୃଷ୍ଣ ଚିନ୍ତା କରିବ, କୃଷ୍ଣ ନାମ ଗୁଣ କୀର୍ତ୍ତନ କରିବ, ସେଥିରେ ଆନନ୍ଦ ହୋଇଅଛି, କୃଷ୍ଣଙ୍କର ସେବାରେ ନିଯୁକ୍ତ ହେବ। ଋଷିକେଣ ଋଷିକେଶ ସେବନ ଭକ୍ତିରୁ ଚେତେ, ସେ ରୂପ ସ୍ୱାମୀ ଭକ୍ତିର ଷୋଳ ସଂଜ୍ଞା ନେଇଛନ୍ତି। ତୁମର ମନ ଇନ୍ଦ୍ରମାନଙ୍କୁ ଋଷିକେଶଙ୍କ ସେବା ଲଗା, ତାଙ୍କୁ ସେବାଇ, ତାଙ୍କୁ ନିଯୁକ୍ତି ଦରକାର। ତାଙ୍କୁ ନିଯୁକ୍ତି ନଦେଲେ ସେମାନେ ଆହୁରି ଗଣ୍ଡଗୋଳ କରିଦେବେ। ମନ ଇନ୍ଦ୍ରିୟ ଯାହାର ମନ ଇନ୍ଦ୍ରିୟ ନିଯୁକ୍ତ ନୁହନ୍ତି, ନ ଏନ୍ଗେଜମେଣ୍ଟ ଇଲ୍ ବିକମ୍ ମ୍ୟାଡ୍, ସେ ପାଗଳ ହେଇଯିବ। ଆଉ ସେମାନେ ଯାହା କହନ୍ତି ଗୋଟେ ରିଭଲ୍ୟୁସନ୍ ସୃଷ୍ଟି କରିଦେବେ, ସେଥିପାଇଁ ତାଙ୍କ ନିଯୁକ୍ତି ଦରକାର। ଆଉ ସର୍ବୋତ୍ତମ ପନ୍ଥା ହେଉଛି ଋଷିକେଶ, ସେ ଋଷିକେଶ ଭଗବାନ କୃଷ୍ଣଙ୍କର ସେବାରେ ନିଯୁକ୍ତ କରିବା ମନ ଇନ୍ଦ୍ରିୟ। ଋଷିକେଶ ଶବ୍ଦର ଅର୍ଥ ହେଉଛି ଇନ୍ଦ୍ରିୟ, ଆଉ ଭଗବାନଙ୍କର ଏକ ନାମ ହେଉଛି ଋଷିକେଶ। ସେ ଭକ୍ତ ଯିଏ ଶରଣାଗତ ଭକ୍ତ, ତାଙ୍କର ମନ ଇନ୍ଦ୍ରିୟକୁ ସେ କଣ୍ଟ୍ରୋଲ କରନ୍ତି, ନିୟନ୍ତ୍ରଣ କରନ୍ତି, ତାଙ୍କର ପ୍ରଭୁ। ସେଥିପାଇଁ ନାମ ହେଉଛି ଋଷିକେଶ। ତୁମେ ଋଷିକେଶ ଋଷିକ ଧୋଇଆଁ, ସେ ଭକ୍ତି ବିନୋଦ ଠାକୁର ଗୋପୀନାଥ ଇତ୍ୟାଦି କଥା କହିଛନ୍ତି, ଆପଣ ଋଷିକେଶ, ଆପଣ ମୋର ମନ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରନ୍ତୁ। ମୁଁ ବହୁ ପ୍ରଚେଷ୍ଟା କଲି ମୋର ଏ ମନ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବା ପାଇଁ, କିନ୍ତୁ ପାରିଲିନି। ହାର ଯେ ମେନେଛି ଆମେ, ମୁଁ ହାରିଯାଇଛି, ମୁଁ ହାର ମାନିଯାଇଛି, ଏମାନଙ୍କୁ କୁଷ୍ମିନ କାଳେ ନିୟନ୍ତ୍ରଣ କରିପାରିଲି ନାହିଁ। ତୁ ଋଷିକେଶ ଋଷିକ ଦମିଆ, ତାର ସଂସ୍କୃତି ଭଳି ଆପଣ ଋଷିକେଶ, ତେଣୁ ମୋର ଏ ଦୁଷ୍ଟ ମନ ଇନ୍ଦ୍ରିୟକୁ ଆପଣ ନିୟନ୍ତ୍ରଣ କରନ୍ତୁ, ମୋତେ ଏ ଘୋର ସଂସ୍କୃତିରୁ ଏ ଭୌତିକ ସ୍ଥିତି ଉଦ୍ଧାର ଏ ପ୍ରାର୍ଥନା ଶେଷ କରେ। ମନ ଯେ ପାଗଳ, ମୋର ନା ମାନେ ଶାସନ, ମନଟା ପାଗଳ ଶାସନ ମାନୁନି ଜମା। ସେଥିପାଇଁ ଶ୍ରୀମଦ୍ଭବ ଗୀତାରେ ସେ କଥା ସ୍ୱୀକାର କରାହେଇଛି, ମନ ଦୁର୍ନିଗ୍ରହ ଦୁର୍ନିଗ୍ରହ, ନିଗ୍ରହ କରିବା କଷ୍ଟ, ବଡ଼ ଚଞ୍ଚ ବାୟୁରି ବସୁଦୁଷ୍କର। ଅର୍ଜୁନଙ୍କ ପରି ଯୋଦ୍ଧା ଏ କଥା କହିଛନ୍ତି, ବାୟୁକୁ ପ୍ରବହମାନ, ବାୟୁକୁ ତୁମେ ହାତ ମୁଠାରେ ବନ୍ଧ କରି ତାର ଗତିରୋଧ କରିବାକୁ ଚେଷ୍ଟା କରିବ, ଅସମ୍ଭବ ବ୍ୟାପାର। ତଦ୍ରୁପ ଭାବେ ଏ ଚଞ୍ଚଳ ମନ, ଅବାଧ୍ୟ ମନକୁ ନିଗ୍ରହ କରିବା ଅସମ୍ଭବ ବ୍ୟାପାର, ହେଇପାରିବ ନା, ଏ କଥା କହିଛନ୍ତି ଭଗବାନ କୃଷ୍ଣ ବି ସ୍ୱୀକାର କରିଛନ୍ତି। ଅସଂଶୟ ମହାବାହ ମନ ଦୁର୍ନିଗ୍ରହ, ନିଶ୍ଚୟ କଥା, ନିଃସନ୍ଦେହ ଭାବରେ ସତ୍ୟ କଥା, ମନଟା ଦୁର୍ନିଗ୍ରହ ଗୋଟେ ଚଞ୍ଚ। କିନ୍ତୁ ଅଭ୍ୟାସ ଏଣୁ କୁହନ୍ତୁ ବୈରାଗ୍ୟଣ ଚଲୁଛନ୍ତି, ବୈରାଗ୍ୟ ଅଭ୍ୟାସ କର, ବାରମ୍ବାର ଅଭ୍ୟାସ କର। ସେଥିପାଇଁ ବୈରାଗ୍ୟ ଅଭ୍ୟାସ କରିବା ପାଇଁ ହେଲେ ତୁମକୁ ଫ୍ୟାମିଲି ଲାଇଫ ଦୂରେଇ ଯିବା ପାଇଁ ପଡ଼ିବ, ତା ନହେଲେ ଫ୍ୟାମିଲି ଭିତରେ ରହି ବୈରାଗ୍ୟ ଅଭ୍ୟାସ ତୁମେ କରିପାରିବ ନା, ଏମାନେ କରେଇବାକୁ ଦେବେ ନା। ତୁମେ ଯଦି ଫ୍ୟାମିଲି ଭିତରେ ରହି ବୈରାଗ୍ୟ ଅଭ୍ୟାସ କରିବ, ଆହୁରି ଗୁଣଗୁଣ ସୃଷ୍ଟି ହେବ, ତୁମ ବୈରାଗ୍ୟ ଫୈରାଗ୍ୟ ସବୁ ଭାଙ୍ଗି ଚୁନମାର କରିଦେବେ, କିଛି ରଖିପାରିବ ନା, ତୁମେ କରିପାରିବ ନା, ଇଏ ନିଶ୍ଚିତ କଥା, ସ୍ୱତଃ ସିଦ୍ଧ କଥା। ମହାଜନ ଯେଇ କହିଲେ ସତ୍ୟ ମାନେ, ମହାଜନ କଳ୍ପେ ମହାଜନ ସୂତ୍ରେ, ସାଧୁ ମହାଜନ ସୂତ୍ରେ ନାଥମୁନି କହୁଛନ୍ତି, ଶ୍ରୀମଦ ଭାଗବତ ପ୍ରମାଣମୂଳ ବିଶୁଦ୍ଧ ପ୍ରମାଣମୂଳ ଗ୍ରନ୍ଥ ଭାଗବତରେ କଥା କୁହାଯାଉଛି ନା, ଏଥିରେ ଭୁଲ ଭଟକା କିଛି ନାହିଁ, ସ୍ୱତ କଥା ଏଇଟା ନିହାତି ସତ କଥା, ନିଶ୍ଚିନ୍ତ ଭାବରେ ସତ, ସ୍ୱତଃ ସିଦ୍ଧ ଅଭ୍ରାନ୍ତ ସତ୍ୟ, କିଛି ଭୁଲ ଭଟକା ନାହିଁ, ଖରାପି ତୁମେ କରିପାରିବ। ଏ ବନ୍ଧନ ପାରିବାରିକ ବନ୍ଧନ, ମୋହ ଯାହା କହନ୍ତି ପାରିବାରିକ ମୋହ ଅଛି, ମମେତି ମୁଁ ମୋର ଭାବ ପ୍ରବଳ, ଆଉ ସେମାନଙ୍କ ପ୍ରତି ମୋହ ରହିଛି, ଆଉ ସେମାନଙ୍କର ବହୁ ନାନା ପ୍ରକାର ଯାହା କହନ୍ତି ଡିମାଣ୍ଡସ ଦାବି ରହିଛି, ସେଗୁଡ଼ିକ ତୁମେ ପୂରଣ କେତେ କ'ଣ କରିବ, ବ୍ୟତିବ୍ୟସ୍ତ ହେଉଛି ନିଶ୍ଚିତ ଭାବରେ। ଆଉ ମନ ଚାହୁଁଛି ଗୋଟେ ପ୍ରକାର, ତୁମେ କିନ୍ତୁ କରିପାରୁନା, ପରିସ୍ଥିତି ଅନ୍ୟ ପ୍ରକାର ହେଇଯାଉଛି, ତୁମର କଣ୍ଟ୍ରୋଲ ନାହିଁ, ଅନ୍ୟ କଣ୍ଟ୍ରୋଲ ଏଠୁ ଆପଣ କୌଣସି ନିୟନ୍ତ୍ରଣ ନାହିଁ ତୁମର। ସେଥିପାଇଁ ସମସ୍ତେ କଥା ସ୍ୱୀକାର କରନ୍ତି, ଆମର ମନଟା ଆମର ନୁହେଁ, ଆମେ କଣ୍ଟ୍ରୋଲ କରିପାରିବା ନା, ପରିସ୍ଥିତି ଆମ ନିୟନ୍ତ୍ରଣରେ ନାହିଁ, ପରିସ୍ଥିତି ଅନ୍ୟ ପ୍ରକାର, ସେ ପରିସ୍ଥିତିରେ ଚା ପରେ ଆମକୁ ତ ବୋଧି କରିବା ପାଇଁ ପଡ଼ୁଛି ନା, ଏଇଟା କଥାଟା ସମସ୍ତେ ସ୍ୱୀକାର କରନ୍ତି ନିଶ୍ଚିତ ଭାବରେ। ତେଣୁ ନାଦମୁନି କହୁଛନ୍ତି ଲିଭ୍ ଦିସ୍ ଫ୍ୟାମିଲି, ଏ ପରିବାରକୁ ତ୍ୟାଗ କର, ଏ ତ୍ୟାଗ ନ କଲେ କଥା ମନ ସଂଯମ ତୁମେ କରିପାରିବ ନା, କଦାପି କରିପାରିବ ନା, ନିଶ୍ଚିତ କଥା। ଏବଂ ସନ୍ନ୍ୟାସ ନିଅ, ସନ୍ନ୍ୟାସ ମାନେ ଏସବୁଥିରୁ ଭୌତିକ ଆସୋସିଏସନ୍, ଭୌତିକ ସଙ୍ଗ, ଏଗୁଡ଼ିକ କଣ୍ଟାମିନେଟେଡ୍ ଆସୋସିଏସନ୍, ଇଂରେଜୀକୁ ଆସି ଦୋଷଯୁକ୍ତ ହି, ଏଗୁଡ଼ିକ ମୁକ୍ତ ହୁଅ, ଏକାକୀ ବିବିକ୍ତ ସ୍ଥାନରେ ବାସ କର, କାହାରି ସାଙ୍ଗରେ କିଛି ସମ୍ପର୍କ ନାହିଁ। ଆଉ ସ୍ୱରକୁ ବଞ୍ଚେଇ ରଖିବା ପାଇଁ ଯେତିକି ଦରକାର ଖାଦ୍ୟ ସେତିକି ଭିକ୍ଷା କର, ଯେତିକି ଆବଶ୍ୟକତା ସେଠି ବୃଦ୍ଧି କରିବ ନାହିଁ, ଆବଶ୍ୟକତା ବୃଦ୍ଧି କଲେ କେଉଁଠୁ ଆବଶ୍ୟକତା ପୂରଣ କରିବ, ଯେତିକି ଦରକାର ସେତିକି ଭିକ୍ଷା କର। ମାଧୁକରି କରିବା କଥା ଅଛି, ମଧୁକର ପରି ଅଳ୍ପ କିଛି ସଂଗ୍ରହ କରିବ, ପାଞ୍ଚ ତାରକୁ ଯିବ ପାଞ୍ଚ ମୁଠାଇ ଭିକ୍ଷାଇ ଆଣିବ, ବେଶ ସେତିକିରେ ତୁମର ଉଦର ଭରଣ କର, ବଞ୍ଚି ରଖ ସ୍ୱରଟାକୁ, କାରଣ ଏଇ ସାଧନ କରିବାର ଏଇଟା ହେଉଛି ପ୍ରଧାନ ସହାୟ। ଶରୀର ସୁଦୃଢ଼ ମାନବ ମାନୁଷ ଜନ୍ମ ଦୁର୍ଲଭ, ମାନବ ତନୁ ମାନବ ଶରୀରଟା ଦୁର୍ଲଭ, ବହୁ ଲକ୍ଷ ଲକ୍ଷ ଯୋନି ଭ୍ରମଣ କଲା ପରେ ମାନବ ଯୋନି ମିଳିଛି ପରମାର୍ଥ ଲାଭ ପାଇଁ, ତେଣୁ ଏହାକୁ ବଞ୍ଚେଇ ରଖିବାକୁ ପଡ଼ିବ, ଏହାକୁ ମାରିବାକୁ ଦରକାର ନାହିଁ, ମାରିଦେଲେ ସେ ସାଧନଟା କେମିତି କରିବ, ଦୁର୍ଲଭ ମାନବ ଜନ୍ମକୁ ଦୁର୍ଲଭ ମାନବ ଶରୀରକୁ ନଷ୍ଟ କରିଦେବା ଠିକ ନାହିଁ। ତା ସାଧୁ ମହାଜନ ମାନେ ଶ୍ରୀମନ୍ ଚୈତ୍ର ମହାପ୍ରଭୁ କହିଛନ୍ତି ଯେ ନଷ୍ଟ କଲେ ସ୍ୱରକୁ ଲାଭ କିଏ ଅଛି, ତୁମେ ସାଧନ କରିବ କୃଷ୍ଣ ପ୍ରାପ୍ତି ହେବ, ଆଉ ନଷ୍ଟ କରିଦେଲେ ତ କୃଷ୍ଣ ପ୍ରାପ୍ତି କିଏ ହେବ, କିଏ ହେବ, ବରଂ ଯେମାନେ ନଷ୍ଟ କରୁଛନ୍ତି ଦୁର୍ଲଭ ମାନବ ଶରୀରକୁ ଆତ୍ମହତ୍ୟା କରୁଛନ୍ତି, ମହାପାପ ହି କରୁଛନ୍ତି, ନରକ ଭୋଗ କରିବା ପାଇଁ ପଡ଼ିବ, କଠିନ ଦଣ୍ଡ, ଇହ ଜନ୍ମରେ ପରଜନ୍ମରେ ଭୂତ ପ୍ରେତ ଯୋନି ପାଉଯିବେ, କେତେ ଦୁଃଖ କ୍ଲେଶ, କେତେ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିବ, କେଉଁ ଲାଭ ଲାଗୁଛି, କିନ୍ତୁ ଏହି ସାଧନ କରି ପରମାର୍ଥ ଲାଭ ପାଇଁ ଉଦ୍ଦିଷ୍ଟ ଏ ଦୁର୍ଲଭ ମାନବ ଯୋନି ତାକୁ ବଞ୍ଚେଇ ରଖ, ସେ ଲାଭ ପାଇଁ ବଞ୍ଚିବା, ତାକୁ କାମ ସୁନେନ୍ଦ୍ର ପ୍ରୀତି ଲାଭ ଜୀବିତ ଲାଭ ତାହା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନାର୍ଥ ଦଶ୍ଚେହ କର୍ମ ବି ଏ ଶ୍ରୀମଦ ଭାବରେ କୁହାଯାଇଛି। ସେ ଶ୍ରେୟ ଲାଭ ପାଇଁ ବଞ୍ଚ, ତୁମେ ଇନ୍ଦ୍ରପ୍ରୀତି କରିବା ପାଇଁ ବଞ୍ଚ ନା, ଏଇଟା କଥା କୁହାଯାଉଛି, ଶ୍ରେୟ ଲାଭ ଯେ ପରମାର୍ଥ ଲାଭ ସେଥିପାଇଁ ଆମେ ବଞ୍ଚିବା, ସେଥିପାଇଁ ଈଶ୍ୱରଟାକୁ ରକ୍ଷା କରିବା ପାଇଁ ପଡ଼ିବ, ଏଇ ଶରୀରରେ ଏଇଟା ଲବ୍ଧ ହେବ, ଏଇ ସାଧନ ଏଇ ଶରୀରରେ କରାଯାଇପାରିବ, ମାନବ ଯେଉଁ ଶରୀର ଅନ୍ୟ ଶରୀରରେ ନୁହେଁ, ହେଇପାରିବ ନାହିଁ ଏ ସାଧନ, ସେଥିପାଇଁ ଈଶ୍ୱରଟାକୁ ନଷ୍ଟ କରିବାର କଥା ଜମା ନାହିଁ, ଦୁର୍ଲଭ ମାନବ ଶରୀର ମିଳିଛି, ଯେଉଁ ସାଧନ କରିହେବ ଦିଆଯାଇଛି ସୁଯୋଗ, ସେ ସୁଯୋଗଟା ହାସଲ କର, ଇ ଚଲାଖି ଲୋକ ଇଣ୍ଟେଲିଜେଣ୍ଟ ପର୍ସନ୍ ବୁଦ୍ଧିମାନ ବ୍ୟକ୍ତି ତାହା କରେ, ମୂର୍ଖ ଏ ଦୁର୍ଲଭ ମାନବ ଶରୀରକୁ ନଷ୍ଟ କରୁଛି, କମିଟିଂ ସୁଇସାଇଡ୍, ଆତ୍ମହତ୍ୟା କରିକିରି ତାଏ କଥା କୁହାଯାଉଛି, ଭଜନ କରିବା ପାଇଁ ମିଳିଛି ଈଶ୍ୱରରେ, ତୁମେ ଭଜନ କରିବ, ଭଜନ କଲେ କୃଷ୍ଣଙ୍କୁ ପାଇବ, ସେବା ହିଁ କଲେ ତାଙ୍କୁ ପାଇବ, ଈଶ୍ୱରଟା ସେବା କରିବା ପାଇଁ ମିଳିଛି କୃଷ୍ଣଙ୍କର, କଥା ନଷ୍ଟ କରିଦେଲେ କ'ଣ କୃଷ୍ଣ ମିଳିବେ, ବରଂ ପାପ ହେଇପାରିବ, ନରକ ହେଇଯିବ, ଏପରି କରାଯାଏ ନା। ସେଥିପାଇଁ ନାରଦ ମୁନି କହୁଛନ୍ତି ଏ ଫ୍ୟାମିଲି ଲାଇଫକୁ ତ୍ୟାଗ କରିବା ପାଇଁ ପଡ଼ିବ, ସଲିଟାରୀ ବିବିକ୍ତ ସ୍ଥାନରେ ବାସ କରିବା ପାଇଁ ପଡ଼ିବ, ଭିକ୍ଷା ସଂଗ୍ରହ କରିକି ଯେତିକି ଦରକାର ବଞ୍ଚିବା ପାଇଁ ସେତିକି ସଂଗ୍ରହ କର, ବଞ୍ଚିର ସାଧନ କର, ତା ନହେଲେ ତୁମେ ଏ ତୁମର ମାନବ ଜୀବନ ଯେଉଁ ଉଦ୍ଦେଶ୍ୟ କାହାକୁ ସାଧନ କରିପାରିବ ନା, ମନ ସଂଯମ କରିବାର ଏଇଟା ଉପାୟ, ମନ ସଂଯୋଗ କରିବାର ଉପାୟ, ଅଣ୍ଡରଷ୍ଟାଣ୍ଡିଂ ଇଜ୍ ବାଇ କନ୍ସେପ୍ଟ ଆକ୍ସେପ୍ଟ ଅର୍ଡର୍ ଅଫ୍ ସନ୍ୟାସ ୱିଦାଉଟ୍ ହେଜିଟେସନ୍ ଇନ୍ ଦିସ୍ ୱାର୍ଲଡ୍ ଅଫ୍ ଡୁଆଲିଟି, ଫ୍ୟାମିଲି ଲାଇଫ୍ ଇଜ୍ କଜ୍ ଦ୍ୟାଟ୍ ସ୍ପଏଲ୍ସ ୱାନ୍ ସ୍ପିରିଚୁଆଲ୍ ଲାଇଫ୍ ଅର୍ ମେଡିଟେସନ୍, ଫ୍ୟାମିଲି ଲାଇଫ୍ ପାରିବାରିକ ଜୀବନ ଏ ତୁମର ଏ ଧ୍ୟାନ ଏ ମନ ସଂଯମ କରିବାରେ ବାଧା ସୃଷ୍ଟି କରୁଛି, ତୁମର ଯେଉଁ ଜୀବନର ଉଦ୍ଦେଶ୍ୟ ସାଧନରେ ବାଧା ସୃଷ୍ଟି କରୁଛି, ତେଣୁ ତାକୁ ତ୍ୟାଗ କରି ସନ୍ନ୍ୟାସ ନେବା ଉଚିତ, ଏ ଶିଳପ୍ରପା ମହାରାଜ ଭାଷ୍ୟରେ କହୁଛନ୍ତି। ଏବଂ ଶ୍ରୀ ନାରଦ ମୁନି ଯାହା କହୁଛନ୍ତି ତାହା ତାତ୍ପର୍ଯ୍ୟ ହେଉଛି ଏଇଟା କଥା। ମନଟା ବଡ଼ ଦୁଷ୍ଟ, ଯାହା କହନ୍ତି ମନ ତୁମେ ବଡ଼ ଦୁଷ୍ଟ, ମନ ଦୁଷ୍ଟ ନିଶ୍ଚିତ ଭାବରେ ଦୁଷ୍ଟ ମନ, ୱିକେଟ୍ ମାଇଣ୍ଡ, ଏ ୱିକେଟ୍ ମାଇଣ୍ଡ ମନଟା ବଡ଼ ଦୁଷ୍ଟ, ଭେରି ୱିକେଟ୍। ତେଣୁ ଦୁଷ୍ଟ ମନକୁ ସବୁବେଳେ ଶାସନ କରିବା ପାଇଁ ଦରକାର, ଦୁଷ୍ଟ ମନକୁ ଶାସନ କରିବେ। ଦୁଷ୍ଟ ମନକୁ ତୁମେ ଶାସନ ନ କରିବ, ସେଥିପାଇଁ କୁହାଯାଇଛି ତୁମେ ମନର ପ୍ରଭୁ, ତୁମେ ମନର ଦାସ ନୁହଁ। ଇନ୍ଦ୍ରବ୍ୟ ପରମ ମନ ମନସକ ପରାବୁଦ୍ଧି ଯେ ବୁଦ୍ଧି ତୁ ପରତ ସହ, ଏଇ କଥା ଅଛି ଶ୍ରୀମଦ୍ଭଗବତ୍ଗୀତାରେ। ଇନ୍ଦ୍ର ମହାରାଜ ମନ ଶ୍ରେଷ୍ଠ, ମନ ଅପେକ୍ଷା ବୁଦ୍ଧି ଶ୍ରେଷ୍ଠ, ବୁଦ୍ଧି ଅପେକ୍ଷା ତୁମେ ଆତ୍ମା, ତୁମେ ଶ୍ରେଷ୍ଠ, ମନ ତୁମ ତଳେ, ତୁମେ ମନର ପ୍ରଭୁ, ତୁମେ ମନର ଦାସ ନୁହଁ। ସେଥିପାଇଁ କୁହାଯାଏ ମାଇଣ୍ଡ ଇଜ୍ ଏ ଗୁଡ୍ ସର୍ଭାଣ୍ଟ ବଟ୍ ଏ ବ୍ୟାଡ୍ ମାଷ୍ଟର, ଏ କଥା କୁହା ମାଇଣ୍ଡ ଇଜ୍ ଏ ଗୁଡ୍ ସର୍ଭାଣ୍ଟ ବଟ୍ ଏ ବ୍ୟାଡ୍ ମାଷ୍ଟର। ମନକୁ ଯଦି ତୁମେ ମାଷ୍ଟର କରିବ ଇଜ୍ ଏ ବ୍ୟାଡ୍ ମାଷ୍ଟର, ସେ ତୁମକୁ ନେଇ ପକେଇଦେବ ନର୍କ ଭିତରେ ପକେଇଦେବ, ସେ ଟାଣିବ। ବଟ୍ ଏ ଗୁଡ୍ ସର୍ଭାଣ୍ଟ, ମନ କିନ୍ତୁ ଗୋଟେ ଭଲ ସେବକ ଚାକର, ତାର ପ୍ରଭୁ ତୁମେ, ବିକମ୍ ଗୋ ସ୍ୱାମୀ, ଡୋଣ୍ଟ ବି ଗୋ ଦାସ, ଗୋ ଦାସ ହୁଅ ନା, ମନର ଦାସ ହୁଅ ନା, ମନ ଇନ୍ଦ୍ରର ଦାସ ହୁଅ ନା, ମନ ଇନ୍ଦ୍ରର ସ୍ୱାମୀ ହୁଅ, ନିମନ୍ତ୍ରଣ କର, ତାହେଲେ ତୁମ ପରମାର୍ଥ ସାଧୁ। ସେଥିପାଇଁ କଥା ଧ୍ୟାନ ହେଇଛି ମନଟା ଯେ ଦୁଷ୍ଟ ମନ, ତାକୁ ସଂଯମ କରିବା ପାଇଁ, ଜୟ କରିବା ପାଇଁ ବହୁ କଥା କୁହାଯାଇଛି ଆମର ସାଧୁ ଶାସ୍ତ୍ର ମହାଜନ ମୁଖରେ, ଏ ବହୁ କଥା କହିଛି। ଆଉ ସେ ଗୋଟେ ଉପଦେଶ, ମୁଖ୍ୟ ଉପଦେଶ ଆମର, କିପରି ମନ ସଂଯମ କରିବା ପାଇଁ ପଡ଼ିବ, ମନକୁ ଜୟ କରିବା ପାଇଁ ପଡ଼ିବ, ମନକୁ ନିୟନ୍ତ୍ରଣ କରିବା ପାଇଁ ପଡ଼ିବ, ତା ନହେଲେ କିଛି ହେଇପାରିବ ନା। ତୁମେ ତୁମ ଏ ମାନବ ଜୀବନର ଉଦ୍ଦେଶ୍ୟ ସାଧନ କରିପାରିବ ନା, ସେଥିପାଇଁ ଧ୍ୟାନ ଅଛି। ମନ ତୁମେ ଅତି ଦୁଷ୍ଟ, ଭାବନା ଭାବନା ମନ ତୁମେ ଅତି ଦୁଷ୍ଟ, ଭାବନା 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 ମନ ତୁମେ ଅତି ଦୁଷ୍ଟ, ଭାବନା ବିଷୟ ବିଷୟ ଆଛରେ ବିଷୟ ବିଷୟ ଆଛରେ କାମ କ୍ରୋଧ ଲୋଭ ମୋହ ମଦା ଦିଆ ଭୀଷ୍ଟ, 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 ଭାବନା ଭାବନା ମନ ତୁମି ଅତି ଦୁଷ୍ଟ, ଭାବନା ଭାବନା ମନ ସେ ଆଛ ହେ ରିପୁର ବସେ ଆଛ ହେ ରିପୁର ବସେ ଆଛ ହେ ରିପୁର ବସେ ଆଛ ହେ ଅସତ ବାର୍ତ୍ତା ବୃତ୍ତି ମୁକ୍ତି ପିତା ସାକୃଷ୍ଟ, ଅସତ ବାର୍ତ୍ତା ବୃତ୍ତି ମୁକ୍ତି ପିତା ସାକୃଷ୍ଟ, ଅସତ କଥା ଭଲ ଲାଗେ ହେ ଅସତ କଥା ଭଲ ଲାଗେ ହେ
ଅସତ କଥା ଭଲ ଲାଗେ ହେ ଅସତ କଥା ଭଲ ଲାଗେ
ପ୍ରତିଷ୍ଠା ସାକୃତି ନାଟି ସଠତା ଦୀପିଷ୍ଟ,
ପ୍ରତିଷ୍ଠା ସାକୃତି ନାଟି
ସରଳ ତ ହରେ ନାହିଁ ସରଳ ତ ହରେ ନାହିଁ
ସରଳ ତ ହରେ
ନାହିଁ ଗିରେ ଛେତ ମାରେ ଭାଇ ଏସବୁ ଅରିଷ୍ଠ,
ଗିରେ ଛେତ ମାରେ ଭାଇ
ଏସବ ଅରିଷ୍ଠ, ଏସବ ତ ଶତ୍ରୁ ହେ ଏସବ ତ ଶତ୍ରୁ ହେ
ଏସବ ତ ଶତ୍ରୁ
ହେ ଏସବ ନା ଛାଡ଼େ କି ସେ ପାବେ ରାଧା କୃଷ୍ଣ,
ଏସବ ନା ଛାଡ଼େ
ରାଧା କୃଷ୍ଣ, ଯତ୍ନେ ଛାଡ଼ ଛାଡ଼ ହେ ଯତ୍ନେ ଛାଡ଼ ଛାଡ଼ ହେ
ଯତ୍ନେ ଛାଡ଼ ଛାଡ଼ ହେ
ସାଧୁ ସଙ୍ଗ ବିନାର କଥା ତବ ଇଷ୍ଟ,
ସାଧୁ ସଙ୍ଗ ବିନାର
ସାଧୁ ସଙ୍ଗ କର କର ହେ ସାଧୁ ସଙ୍ଗ କର କର ହେ
ସାଧୁ ସଙ୍ଗ
ବୈଷ୍ଣବ ତରଣୀ ମଦ ଘୁଚିବେ ଅନିଷ୍ଟ,
ବୈଷ୍ଣବ ତରଣୀ ମଦ ଘୁଚିବେ
ଏକବାର ଭେବେ ଦେଖ ହେ ଏକବାର ଭେବେ ଦେଖ ହେ
ଏକବାର ଭେବେ ଦେଖ ହେ
ଏକବାର ଭେବେ ଦେଖ
ଭାବନା ଭାବନା ମନ ତୁମି ଅତି ଦୁଷ୍ଟ।
ଭଜନ ଗୀତ ଅଛି ଆମର ଭାବନା ଭାବନା ମନ ତୁମି ଅତି ଦୁଷ୍ଟ ମାଇଣ୍ଡ ୟୁ ଆର୍ ଭେରି ଭେରି ୱିକେଟ୍ ବିଷ ବିଷ ଆଛ ୟୁ ଆର୍ ଅଲୱେଜ୍ ଥିଙ୍କିଂ ଅଫ୍ ସେନ୍ସ ଗ୍ରାଟିଫିକେସନ୍ ମେଟେରିଆଲ୍ ଏନ୍ଜୟମେଣ୍ଟ କାମ କ୍ରୋଧ ଲୋଭ ମୋହ ମଦାଦି ଆବିଷ୍ଟ ୟୁ ଆର୍ ଅଲୱେଜ୍ ଇନ୍ ସର୍କଲ୍ ୱିଥ୍ ଦିଜ୍ ଏନିମିଜ୍ ଆଙ୍ଗର୍ ଲଷ୍ଟ ଗ୍ରିଡ୍ ଡିଲ୍ୟୁଜନ୍ ଅଲ୍ ଦିସ୍ ଏନିମିଜ୍ ରିପୁର ବସେ ଆଛ ହେ ଦିଜ୍ ଆର୍ ରିପୁର୍ସ ଦିଜ୍ ଆର୍ ଏନିମିଜ୍ ୟୁ ଆର୍ ଇନ୍ ସର୍କଲ୍ ଏନିମିଜ୍ ଔଷଧ ବାର୍ତ୍ତା ଭୁକ୍ତି ମୁକ୍ତି ପିପାସା ଆକୃଷ୍ଟ ଔଷଧ କଥା ଭଲ ଲାଗେ ୟୁ ଆର୍ ଭେରି ମଚ୍ ଇଣ୍ଟରେଷ୍ଟେଡ୍ ଟୁ ଲିସନ୍ ଟୁ ଟପିକ୍ସ ରିଲେଟେଡ୍ ଟୁ ସେନ୍ସ ଗ୍ରାଟିଫିକେସନ୍ ମେଟେରିଆଲ୍ ଏନ୍ଜୟମେଣ୍ଟ କୃଷ୍ଣ କଥା ୟୁ ଆର୍ ନଟ୍ ଇଣ୍ଟରେଷ୍ଟେଡ୍ ଟୁ ଲିସନ୍ ଟୁ କୃଷ୍ଣ କଥା ଇଜେଣ୍ଟ ଇଟ୍ ମିଷ୍ଟର ପିଟର୍ ଭେରି ମଚ୍ ଇଣ୍ଟରେଷ୍ଟେଡ୍ ଔଷଧ ବାର୍ତ୍ତା ଭୁକ୍ତି ମୁକ୍ତି ୟୁ ଆର୍ ଭେରି ମଚ୍ ଇଣ୍ଟରେଷ୍ଟେଡ୍ ଲିସନ୍ ଟୁ ପ୍ରତିଷ୍ଠାତା କୁଟିନାଟି ସଟତା ଆଦି ପିଷ୍ଟ ୟୁ ଆର୍ ସୋ କ୍ରୁକେଟ୍ ସରଳ ତ ହଲ ନା ୟୁ ଆର୍ ନେଭର୍ ସିମ୍ପଲ୍ ସୋ କ୍ରୁକେଟ୍ ୟୁ ୱାଣ୍ଟ ଟୁ ଏଷ୍ଟାବ୍ଲିଶ୍ ୟୁର୍ ସେଲ୍ଫ ନେମ୍ ଫେମ୍ ୟୁ ୱାଣ୍ଟ ମେକିଂ ସୋ ମେନି କ୍ରିକେଟ୍ ପ୍ଲାନ୍ସ ପଲିଟିକ୍ସ ଟୁ ମେକ୍ ଅଦର୍ସ ଡାଉନ୍ ଆଣ୍ଡ ୟୁ ଟୁ ରାଇଜ୍ ଏବଭ୍ ଦେମ୍ ବିକମ୍ ଲିଡର୍ ୟୁ ଆର୍ ଇଣ୍ଟରେଷ୍ଟେଡ୍ ଅଲ୍ ଦିଜ୍ ଆଫେୟାର୍ସ ଗିରେଛେ ତୁମର ଭାଇ ଏସବୁ ଅରିଷ୍ଟ ୟୁ ଆର୍ ଇନ୍ ସର୍କଲ୍ ୱିଥ୍ ଅଲ୍ ଦିଜ୍ ଡେଞ୍ଜର୍ସ ଏସବୁ ଶତ୍ରୁ ଦିଜ୍ ଆର୍ ଅଲ୍ ୟୁର୍ ଏନିମିଜ୍ ଗିଭ୍ ଅପ୍ ଅଲ୍ ଦିଜ୍ ଏନିମିଜ୍ ଏସବୁ ନା ଛାଡ଼େ କି ସେ ପାବେ ରାଧାକୃଷ୍ଣ ଇଫ୍ ୟୁ କ୍ୟାନ୍ ନଟ୍ ଗିଭ୍ ଅପ୍ ଅଲ୍ ଦିଜ୍ ଏନିମିଜ୍ ଫ୍ରି ଫ୍ରମ୍ ଅଲ୍ ଦିଜ୍ ଏନିମିଜ୍ ହାଉ କ୍ୟାନ୍ ୟୁ ଗେଟ୍ ରାଧାକୃଷ୍ଣ କି ସେ ପାବେ ହାଉ କ୍ୟାନ୍ ୟୁ ଗେଟ୍ ଯତ୍ନ ଛେଡ଼ ଭେରି କେୟାରଫୁଲି ଟେକ୍ କେୟାର୍ ବଟ୍ ମୋଷ୍ଟ କେୟାର୍ ଟୁ ବି ଫ୍ରି ଫ୍ରମ୍ ଅଲ୍ ଦିଜ୍ ଏନିମିଜ୍ ହାଉ କ୍ୟାନ୍ ୟୁ ସାଧୁସଙ୍ଗ କର ସାଧୁସଙ୍ଗ ବିନା କଥା ତ ଇଷ୍ଟ ଆସୋସିଏଟ୍ ୱିଥ୍ ସାଧୁସ୍ ଇଜେଣ୍ଟ ଇଟ୍ ଆସୋସିଏଟ୍ ୱିଥ୍ ସାଧୁସ୍ ୱିଦାଉଟ୍ ଦି ଆସୋସିଏସନ୍ ଅଫ୍ ସାଧୁସ୍ ୟୁ କ୍ୟାନ୍ ନଟ୍ କଙ୍କର୍ ଅଲ୍ ଦିଜ୍ ଏନିମିଜ୍ ୟୁ କ୍ୟାନ୍ ନଟ୍ ଗିଭ୍ ଅପ୍ ଦେମ୍ ୟୁ କ୍ୟାନ୍ ନଟ୍ ବି ଫ୍ରି ଫ୍ରମ୍ ଦିସ୍ କମ୍ପାନୀ ହଁ ବୈଷ୍ଣବ ତରଳେ ମଦ ଘୁଚିବେ ଅନିଷ୍ଟ ଏକବାର ବେବି ଦେବ ଥିଙ୍କ୍ ଅଫ୍ ଭେରି ଡିପ୍ଲି ଥିଙ୍କ୍ ଅଫ୍ ଭେରି ଡିପ୍ଲି unless you do sadhusanga you cannot be free from these enemies vishnu charane majo surrender yourself what the lotus feet of vishnu bhakto then all these you will be free from all these enemies from this dangerous situation no other way so if you come you thought of all right I'll go do sadhusanga So in the morning, early in the morning, you got up, took a bath, prepared yourself. Your wife said, where are you going? Going to Sadhu Sangha. No! Give up all this Sadhu Sangha. The children are crying. No rice, no dal, no fuel, nothing. That child is sick. Go to doctor. Bring medicine. Bring all these things. He's going to do Sadhu Sangha. Nonsense! Can't go. Such hindrance, isn't it? Is a family man always confronts with all his hindrance. So that's a fact, isn't it? What shall we do? I have no opportunity. I can't come. I do not belong to myself. You see, I am bound up, isn't it? So this is a hindrance. So, Nāmuni says, give up this family life, go to a solitary place. Then you can conquer this wicked mind, otherwise no. What shall I do? Isn't it? It's practical difficulty, no? It's practical difficulty. Your wife gets upset, then your mind hesitates, oh, she is upset, what shall I do? Isn't it? Mr. Peter? Where are you going? I am going to Mata. Mata! Where are you going, Mata? Here is an engagement. Take care of these children. Go to doctor, bring medicine. This is sick. Then, no rice, no dal, no fuel, good market, bring. What will you eat? Remember, without food. Go, empty belly. So much problem. You see, situation is something different. You want to go to have association with Sadhu, but you couldn't. Such hindrance is there. So Narada Muni says, give up this family life. It's all hindrance, isn't it? So Narada Muni says this thing. Sadhu Sangha vina ar kothata vaishto. Sadhu Sangha koru koru. Associate with sadhus. Otherwise, you cannot fulfill the mission of your life. You understand? So how can you do sadhu sangha? Unless you give up your family life, take sannyas. Beg! Minimum requirement. Minimum. Go out and beg. Then you become humble. Beggar. Bhikkhu. Bhikkhu means a beggar. I'm a beggar. To begging. Just where necessity, no more. As the Goswamis were doing, Madhukuri, Suskaruti, Chanachiva, they are going out to the five Brajavasis, begging some dried bread, some chana, nuts, just eating and drinking the water of Jamuna river, very happy, residing under the shade of a tree, one night spending under one tree, doing bhajan, writing so many books, isn't it? Doing Krishna bhajan, so happy. No hindrance. They give up all these things. You understand? So Narada Muni says this thing. Unless you are free from this family entanglement, how can you conquer your mind? Soil diversity, isn't it? Court case. It's beating. You understand? Not giving me food, you see, not taking care of me. So court case. Diverse court case. You understand? So many problems. Dangerous situation, isn't it? This family life brings. What to do? So Narada Muni says, give up this family life. And consult your all requirements. Go out and bake. Get some minimum requirement and do bhajan. Then make yourself free, be free from all these enemies and hindrances. You understand? Many things. I mean, said about this mind. Satyang tam kintu ihova ekena manasuddha. Visrammam anavasthanasya satakirata ivo sanganchanti. Fifth canto Srimad Bhagavatam said. Sukta Goswami. I'll first speak in Uriya. Sukhdev Goswami, Parikhita Maharajam kohile, He Raja, tumhe thik koi cho, jai ho pasuman ko dharisari la pore, chodur vyad seman ko upore kebehele vishwasthapan kore na. Karan seman svidha pahile nischa pori jive. Thik sehi pori, jomane paramarthika jivan dharay unnati kore chanti, Samane kebehle dushta mana upare vishwasthapan karanti na. Vastavare samane padadatta sakare manar karjakalap lakhya kuthanti. You understand? Jad visrambha chirachir manchaskanda tapaiswara. Samasta vidvan pandit samane kara mata vekta kari kishanti. Svabhik bhavi mana chanchol, vekti chanchol mana sa bandhata kari bha uchitume. Jadhi apan mani mana upare punna vishwasthapan kari bhe, তাহলে যেকোনসি মুহূর্তরে তোমাকে ঠকি দেব এপরিকি শ্রী শিবজি শ্রী ভগবান কৃষ্ণকর মহিনী রূপ দেখি বিক্ষুব্ধ চিত্ত হইগলে সৌধুরী মুনি মধ্য যোগ আর সিদ্ধাবস্থার উপস্থিত হলে যোগী না কৃত মৈত্রস্য পতির্জায়ে পুঞ্চলি असती भार्या जेपर जार पुरुष बा उपपति को सुजोग दे निज स्वामी प्राण विनाश करे ठीक सेपर जदि जोगी असंजत मन को विश्वास करे ताकु सुजोग दिए ताले ताहा काम कामर अनुसार क्रोध को अवसर प्रदान करी फल रे जोगी जोग्रस्त होय तो मन्यर मलो लोह शोक मोह भयादय कर्म बंधश्च जन्म मूल स्वीकृत को नु तदबुद्ध काम क्रोध लोभ मोह मद शोक भयादर मूल कारण होउचे असंजत मन ए सब एकत्र हेले कर्म बंधन स्वरूप होय ई प्रकार मन को क्यों पंडित विश्वास करिवो आत्मबंध आत्मा ये बड़ी पूरा आत्मन सिक्स्थ चैप्टर भगवद गीता कृष्णा सेड आत्म मीन्स माइंड Mind is your friend, mind also is your enemy. Controlled mind is your friend, and uncontrolled mind is your enemy. Atma eva hi atman bandhu atma eva ripura atmana. Bandhu atma atmana tasya, jena atma eva atmana jitoho. Anatmana tu satru te vartate atma eva satru vat. You see, the sixth chapter of Bhagavad Gita said this thing. One has conquered this mind, he is with the friend. You understand? One has not conquered his wicked mind, who lives with his unconquered mind, he lives with enemy. You understand? He lives with his enemy. Atma is satrubhav. You understand? How can you control your mind? How can you control your wicked mind? Narada Muni gives one way. You have family life, go to solitary place, beg alms, take sannyas. That's minimum requirement. Do you understand? And fifth canto Srimad Bhagavatam gives also one way. Bhatrubyam enam tada adabhravirjyam upekhya dhedhitam apramattaha गुरुर हरिश्चरणोपासनास्त्रो जहि बलिकं सं आत्ममोषम् दैट सेज असंजत मन जीवार महान शत्रु जत्न असंजन संजत न करी ताकु सुजोग दिया ताहले से अधिक अधिक शक्तिशाली हबो एवं तुमको वशीभूत करनो से विजयी हबो जदियो यह वास्तव नुहे तथापि बड़ बड़ बात दुष्ट मन असंजत मन जीवर स्वरूप को आच्छादन कर पकाए तेणु हे राजा हरिगुरु चरण उपासना रूप द्वारा स्वतंत्र प्रकार सहित आप एक दुष्ट मन को जय करते विनाश करते गोस्वामी श्रेष्ठ परीक्षित महाराज दिस अनकंट्रोल माइंड इज योर ग्रेट एनिमी इफ यू कैन नॉट कंट्रोल दिस अनकंट्रोल विकेड माइंड Give him opportunity, then he'll become more stronger, you see, much stronger. He'll capture you. He'll be victorious and you'll be defeated. Isn't it? He'll be defeated. Therefore, O Raja, O King, there is one weapon to control, to kill this wicked mind, to control this wicked mind. Hari Guru Charana Upasana Astra, this is weapon. Hari Guru Charana Upasana. Accept a spiritual master. Surrender yourself at the lotus feet of spiritual master, then in the direction of instruction of spiritual master, surrender yourself to the lotus feet of Hari. This is weapon. You understand? This is weapon. With this weapon you conquer this wicked mind and kill it. Kill him. Do you understand? This wicked mind, that is always thinking of this sense gratification, material enjoyment, always prompting one to that end. First thing, don't listen. You wicked mind, I won't listen to you. You have to listen to me. Isn't it? You have to listen to me. I won't listen to you. Oh, wicked mind. First thing. Don't listen. This is first thing. You understand? Then, this is first weapon. Don't listen to him. Become master of the mind, Goswami. Then second weapon is Hariguru Charan Upasana. Surrender, accept the bona fide spiritual master, surrender oneself to his lotus feet, and thereby surrender oneself unto the lotus feet of our Lord Hari. That's second weapon. You understand? To carry out the order of the spiritual master. The mind, wicked mind, always wants a higher command. The higher command is the command of Gurudev. No, Gurudev has said this thing. Chalvana, that cannot be done. A wicked mind, I want to listen to you. Gurudev has ordered, you have to obey it. That's higher order. You understand? This higher. Nanu bhavanta mimam durbalaham katham nigrunham mityate aho guru sakasa praptasya mantra rupasya hare charana yur upasana sravana adi navavidha bhakti reva astram dasya saha. You understand? Navavidha bhakti, sravanam, kirtanam, vishnu. Hearing, chanting, thinking. You understand? This nine types. Bhakti. That Gurudev instars, that's weapon. Navavidha bhakti vastram is a weapon. With that weapon, help of that weapon, you can conquer this wicked mind. Otherwise, not possible. Not possible. If required, Gurudev has said, Anukulya Sankalpa Pratikulya Sabarjana. You find your family life is detrimental. But this sadhana, give up family. Yes. Anukulya Sankalpa Pratikulya Sabarjana. This is detrimental, give up that thing. That Gurudev has said. That Narada Muni as Guru Mahajan gives the same instruction. Isn't it? Give up your family life. Take up sannyas. Live on farms, beg arms. You understand, Mr. Peter? Yes. This is weapon. Those who are not taken to this weapon, they are always in a fearful state. Isn't it? In a fearful state. They have not taken surrender, they have not never surrendered themselves unto the lotus feet of Guru and Krishna. So they are always in fearful state. So Vishwanath Chakravarti Thakur has said, sarve dharma eva savaya drushta kinda bhagavad dharma eva nirvaya. You understand? That's Vishwanath Chakravarti Thakur has said. All other dharmas, except bhagavad dharma, are fearful dharma, you see. You understand? Those who have accepted other dharmas, except bhagavad dharma, they are always in fearful state. Only bhagavad dharma in nirvaya, fearlessness. This lotus feet of Krishna is a place where there is no fear. Avayo charana aravinda. Manasri nanda nandana avayo charana aravinda. You see, avayo charana aravinda. Oh mind, this instruction to mind. Oh wicked mind, do bhajan of Sri Nanda Nanda, Krishna bhajan, Sanat Nanda Maharaj, and take shelter. That is lotus feet, a place of fearlessness, of Avacharana Aravinda. Do that bhajan. Dullava manava janma satsangi taraha bhava sindhu. You have got this human form of life, which is rarely obtained, dullava. So, only with the association of sadhus you can cross this ocean of material existence, you see, it's very dreadful existence, ocean. Only through association, the association of sadhus. Then you can do bhajan of that lotus feet of Nandananda. Take shelter there, which is a place of fearlessness. You understand? Oh, mind, do this thing. Mind wants, all right, I want this thing. But cannot do. Because he is entangled in the family. Entanglement. Where are you going? going mutter. Get out! Mutter. Yes, here is business. Take care of this child, is crying, is sick. Get medicine, go to market, bring food for them. Going to mutter. Stop this going to mutter. Can't do it. What to do? Hindrance is there. His mind wants to go there, but cannot do. Isn't it, Mr. Peter? No? Such hindrances. So give up this thing. Bullo maro janna satsangi taro bhava sindhu mind. Yeah? Love this satsanga, association of sadhus. Then fulfill the mission of this human life is really obtained. Sita atava bhata bharishana yedina jamini jagirei. Bipale sevini krupana durjana chabala sukhala balagi. Only by fleeting pleasure, this sense gratification, you are serving so much wicked persons. You have become servant of those wicked persons. You are servant of Krishna Baba. Why have you become servant of such wicked persons? Only for this fleeting pleasure. Sense gratification. You understand? So give up this family life. Go to forest. If they tolerate winter, tolerate rainfall, tolerate scorching heat, big arms, do bother. Isn't it? Vidhana jovana putra parijana ithiki ache parichiti. Don't rely upon this material wealth, this youth, this wife, this family members, your son, that, like that. Don't put faith in them. Today they are, next day they are not there. Komala dala jala, jivana tala mala, bhajam haripada niti. This water in a lotus leaf is always fickle, any time fall down, isn't it? Don't put reliance on them. Only do Hari Bhajan. Unless you're free from all this entanglement, how can do Hari Bhajan? Can't do. You can't. So Narada Muni says, first free yourself from this family entanglement. Then you can be able to conquer this wicked mind. Then you can do Hari Bhajan. Then you can take shelter, lotus feet of Krishna. Otherwise, not possible. Is it possible? Possible? Mr. Peter, no possibility. So many Kripana Durjanas have to go there, serve there, and bring money to maintain your family, to fulfill their demands. Isn't it? There is so much thing. Your mind wants this thing, but you can't do. So give up first thing. Narada Muni gives this instruction. Isn't it? Those who are in this family entanglement, they realize this thing. Yes, that's right. Such a mistake we have committed. Isn't it? Committed such a mistake. We have been bound up. What to do? Hands and legs are tightly bound up. It's very difficult to break that bondage. Isn't it?